ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହାଇଦ୍ରାବାଦରେ ଆଜି ସକାଳେ ଚତୁର୍ଥ ଲୋକମନ୍ଥନ ମହୋତ୍ସବକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ଯୁବକମାନେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରୀୟ ପ୍ରସାରଣକାରୀ ପ୍ରସାର ଭାରତୀ ଆରମ୍ଭ କଲା ଓଟିଟି ପ୍ଲାଟଫର୍ମ ୱେବ୍ସ। ପାକିସ୍ତାନରେ ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ମୃତ୍ୟୁ ସଂଖ୍ୟା 45 ବୃଦ୍ଧି। ଏବଂ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ହାଇଦ୍ରାବାଦର ଶିଳ୍ପାରାମମ୍ଠାରେ ଚତୁର୍ଥ ଲୋକମନ୍ଥନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ପ୍ରଥମ ଥର ପାଇଁ ଦେଶର ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଏହି ଆନ୍ତର୍ଜାତିକ ସାଂସ୍କୃତିକ ମହୋତ୍ସବ ଆୟୋଜନ କରାଯାଉଛି। ପ୍ରଜ୍ଞା ବାହିନୀ ପକ୍ଷରୁ ଆୟୋଜିତ ଏହି ଲୋକମନ୍ଥନ ମହୋତ୍ସବରେ 12 ଦେଶର କଳାକାର, ସାଂସ୍କୃତିକ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଯୋଗଦେବେ। ବିଭିନ୍ନ ଦେଶର ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଦକ୍ଷତା ଉପରେ ପର୍ଯ୍ୟବସିତ 100 ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ହାଇଦ୍ରାବାଦରେ କୋଟି ଦୀପୋତ୍ସବମ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନାଗରିକମାନଙ୍କୁ ସାମଗ୍ରିକ ବିକାଶ ଓ ସାଂସ୍କୃତିକ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ବିକାଶ ଯାତ୍ରା ବ୍ୟାପକ, ଦ୍ରୁତ ଏବଂ ନିରନ୍ତର ଥିଲା। ଗୁଏନାର ଜର୍ଜ ଟାଉନ୍ସ୍ଥିତ ଜାତୀୟ ସାଂସ୍କୃତିକ କେନ୍ଦ୍ରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ସେ କହିଛନ୍ତି, 2014 ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା ଏବଂ ମାତ୍ର 10 ମଧ୍ୟରେ ଏହା ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଯୁବକମାନେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛନ୍ତି। ଭାରତର ଅଭିବୃଦ୍ଧି କେବଳ ପ୍ରେରଣାଦାୟୀ ନୁହେଁ, ବରଂ ସାମଗ୍ରିକ ଭାବେ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିବା ସେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଡିଜିଟାଲ ବିକାଶ ଗରିବମାନଙ୍କୁ ସଶକ୍ତ କରିଛି ବୋଲି କହିଛନ୍ତି। ସେ କହିଛନ୍ତି, ପ୍ରାୟ 500 ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଡିଜିଟାଲ ପରିଚୟ ଏବଂ ମୋବାଇଲ ସହ ସଂଯୋଗ କରାଯାଇଛି, ଫଳରେ ଲୋକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଲାଭ ପାଇପାରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଗୁଆନା ମଧ୍ୟରେ ଅନେକ ସମାନତା ରହିଛି ଏବଂ ଏହା ଉଭୟ ଦେଶ ମଧ୍ୟରେ ଏକ ମଜବୁତ ସମ୍ପର୍କ ସୃଷ୍ଟି କରିପାରିଛି। ପ୍ରବାସୀ ଭାରତୀୟମାନେ ଦେଶର ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ ରଖିଥିବାରୁ ଶ୍ରୀ ମୋଦି ସେମାନଙ୍କୁ ପ୍ରଶଂସା କରିଛନ୍ତି। ପ୍ରବାସୀ ଭାରତୀୟମାନଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବାରେ ସେ ଅଭିଭୂତ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗୁଆନାର ରାଷ୍ଟ୍ରପତି ଇରଫାନ ଅଲ୍ଲୀ କହିଛନ୍ତି, ଶ୍ରୀ ମୋଦି ଭାରତ ପାଇଁ ଯେଉଁ ଗୌରବ ଆଣିଛନ୍ତି ତାହା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ବିକାଶଶୀଳ ଏବଂ ବିକଶିତ ଦେଶ ଭାରତକୁ ଉଦାହରଣ ଭାବେ ଗ୍ରହଣ କରିବା ସହ ଭାରତର ଜ୍ଞାନକୌଶଳ, ଗବେଷଣା ଏବଂ ବିକାଶର ଶକ୍ତିକୁ ପ୍ରଶଂସା କରୁଛନ୍ତି। ଶ୍ରୀ ଅଲ୍ଲୀ କହିଛନ୍ତି, ଭାରତ ଏବଂ ବିକାଶ ଓ ପରିବର୍ତ୍ତନର ସଫଳ ଉଦାହରଣ ପାଲଟିଛି। ଶ୍ରୀ ମୋଦି ଏହି ଅବସରରେ ଜର୍ଜ ଟାଉନ୍ରେ ଶ୍ରୀ ଅଲ୍ଲୀଙ୍କ ସହ ୱେଷ୍ଟଇଣ୍ଡିଜ୍ର ପ୍ରମୁଖ କ୍ରିକେଟ୍ ଖେଳାଳିମାନଙ୍କୁ ଭେଟିଥିଲେ। କ୍ରିକେଟ୍ ଉଭୟ ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଛି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନାଇଜେରିଆ, ବ୍ରାଜିଲ ଏବଂ ଗୁଆନା ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି, ସମାଜର ସବୁ ବର୍ଗଙ୍କ ପାଖରେ ସ୍ୱଚ୍ଛ ପାରିବାରିକ ମନୋରଞ୍ଜନ ପହଞ୍ଚାଇବା ଆମର କର୍ତ୍ତବ୍ୟ। ଗତକାଲି ରାଷ୍ଟ୍ରୀୟ ପ୍ରସାରଣକାରୀ ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସର ଶୁଭାରମ୍ଭ ପରେ ସେ କହିଛନ୍ତି, ଏହି ପ୍ଲାଟଫର୍ମରେ ଦୂରଦର୍ଶନ କାର୍ଯ୍ୟକ୍ରମର ସମସ୍ତ ପୁରୁଣା କାର୍ଯ୍ୟକ୍ରମ ଗଚ୍ଛିତ ରହିବ। ଦେଶର ଇତିହାସ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ କେନ୍ଦ୍ର କରି ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଓଟିଟି ପ୍ଲାଟଫର୍ମରେ ସାମିଲ କରାଯାଇଛି ବୋଲି ଶ୍ରୀ ସେହଗଲ କହିଛନ୍ତି। ପ୍ରସାର ଭାରତୀ ମୁଖ୍ୟ ପରିଚାଳନା ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, ସର୍ବାଧିକ ଦର୍ଶକଙ୍କ ପାଖରେ ପହଞ୍ଚିବା ଉଦ୍ଦେଶ୍ୟ ରଖି ଓଟିଟି ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ରାଷ୍ଟ୍ରୀୟ ପ୍ରସାରଣକାରୀ ହିସାବରେ ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମରେ ପ୍ରଥମେ 12 ଭାଷାରେ ବିଷୟବସ୍ତୁ ପ୍ରସାରଣ କରାଯିବ ଏବଂ ସମସ୍ତ ଉପଭାଷାରେ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ପ୍ଲାଟଫର୍ମ ଜରିଆରେ ଦର୍ଶକମାନେ ନିଜ ମୂଳ ସଂସ୍କୃତି ସହ ଯୋଡ଼ି ହୋଇପାରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ପ୍ରସାର ଭାରତୀ ଓଟିଟି ପ୍ଲାଟଫର୍ମରେ 10,000 ଅଧିକ ଚଳଚ୍ଚିତ୍ର ଏବଂ 40,000 50,000 ଘଣ୍ଟାର ବିଭିନ୍ନ କାର୍ଯ୍ୟକ୍ରମ ମିଳିପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି 2022 ଓ 2023 ବର୍ଷ ପାଇଁ ଓସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଶ୍ରୀ ଶେଖାୱତ 22 ଜଣ ଯୁବ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସଙ୍ଗୀତ, ନୃତ୍ୟ, ନାଟକ, ଲୋକକଳା, ଆଦିବାସୀ କଳା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କଳା କ୍ଷେତ୍ରରେ ଯୁବ କଳାକାରଙ୍କୁ ଉତ୍ସାହିତ କରିବା ଏହି ପୁରସ୍କାର ପ୍ରଦାନର ଉଦ୍ଦେଶ୍ୟ। ପୁରସ୍କାର ବାବଦକୁ ନଗଦ 25,000 ଟଙ୍କା, ଏକ ଫଳକ ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଦୂରସଞ୍ଚାର ବିଭାଗ ସହଯୋଗରେ ଦକ୍ଷିଣ ପୂର୍ବ ଏସିଆରେ ସକ୍ରିୟ ଥିବା ସାଇବର ଅପରାଧୀଙ୍କ 70,000 ହ୍ୱାଟ୍ସଆପ୍ ଆକାଉଣ୍ଟକୁ ସଫଳତାର ସହ ବନ୍ଦ କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତରେ ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିଦେଶୀ ଅପରାଧୀଙ୍କ ନେଟୱାର୍କକୁ ବ୍ୟାହତ କରିବା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପାକିସ୍ତାନର ଖାଇବର ପଖତୁଖୋଆ ପ୍ରଦେଶର ଉତ୍ତର ପଶ୍ଚିମାଞ୍ଚଳରେ ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳିଚାଳନାରେ ମୃତ୍ୟୁ ସଂଖ୍ୟା 45 ବୃଦ୍ଧି ପାଇଛି। ଏଥିରେ 20 ଜଣ ଗୁରୁତର ଆହତ ହୋଇଛନ୍ତି। ଆଫଗାନିସ୍ତାନ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକ୍ବି କହିଛନ୍ତି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୃତକଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ମହିଳା ଏବଂ ଛୋଟ ପିଲା ରହିଥିବା ଜଣାପଡ଼ିଛି। ଘଟଣାରେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନଥିବା ବେଳେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ସେପ୍ଟେମ୍ବର ମାସରେ 18,81,000 ସଦସ୍ୟ ସାମିଲ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏହା 9.33% ବୃଦ୍ଧି ପାଇଥିବା କୁହାଯାଇଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି ନିମନ୍ତେ ନିଯୁକ୍ତି ସୁଯୋଗ, କର୍ମଚାରୀଙ୍କ ସୁବିଧା ଏବଂ ଇପିଏଫ୍ଓର କାର୍ଯ୍ୟଶୈଳୀ ସହାୟକ ହୋଇଛି। ପ୍ରୋଭିଜନାଲ୍ ପେରୋଲ୍ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସରେ 9,47,000 ନୂଆ ସଦସ୍ୟ ପଞ୍ଜୀକୃତ ହୋଇଛନ୍ତି। ମୋଟ ସଦସ୍ୟଙ୍କ ମଧ୍ୟରୁ ଇପିଏଫ୍ଓରେ 18-25 ବର୍ଷ ମଧ୍ୟରେ ସର୍ବାଧିକ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ 2,47,000 ମହିଳା ସଦସ୍ୟ ଥିବା ଇପିଏଫ୍ଓ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସମବାୟ ମନ୍ତ୍ରଣାଳୟ ସଚିବ ଡକ୍ଟର ଆଶିଷ କୁମାର ଭୁଟାନୀ କହିଛନ୍ତି ଭାରତରେ ପ୍ରଥମଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଛି। 6 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ସମସ୍ତଙ୍କ ସମୃଦ୍ଧିରେ ସମବାୟ। ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିବେ। ଏହି ସମ୍ମିଳନୀରେ ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ ତୋଗବେ ଏବଂ ଫିଜିର ଉପପ୍ରଧାନମନ୍ତ୍ରୀ ମନୱା କାମିକାମିକା ଯୋଗଦେବେ ବୋଲି ଡକ୍ଟର ଭୁଟାନୀ ସୂଚନା ଦେଇଛନ୍ତି। ଆଧାର ଭିତ୍ତିକ ଓଟିପି ଜରିଆରେ କର୍ମଚାରୀଙ୍କ ପାଇଁ ୟୁନିଭର୍ସାଲ୍ ଆକାଉଣ୍ଟ ନମ୍ବର ୟୁଏଏନ୍ ସକ୍ରିୟ କରିବାକୁ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ଓକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏଥିଲାଗି ନିଯୁକ୍ତିଦାତାଙ୍କ ସହ ମିଶି କାର୍ଯ୍ୟ କରିବା ଲାଗି ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ୟୁଏନ୍ ଜରିଆରେ କର୍ମଚାରୀମାନେ ନିଜ ଇପିଏଫ୍ଓ ଆକାଉଣ୍ଟର ସମସ୍ତ ତଥ୍ୟ ସହଜରେ ଜାଣିବା ଲାଗି ବ୍ୟବସ୍ଥା କରାଯାଇଛି। କ୍ରିକେଟ୍ରେ ଆଜିଠାରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସକାଳ 7:50 ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁନଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ୱ ତୁଲାଇବେ। ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ଆଘାତ କାରଣରୁ ଆଜିର ମ୍ୟାଚ୍ ଖେଳିବେ ନାହିଁ। ମୁଖ୍ୟ ସମ୍ବାଦ ପୁଣିଥରେ। ହାଇଦ୍ରାବାଦରେ ଆଜି ସକାଳେ ଚତୁର୍ଥ ଲୋକମନ୍ଥନ ମହୋତ୍ସବକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ଯୁବକମାନେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରୀୟ ପ୍ରସାରଣକାରୀ ପ୍ରସାର ଭାରତୀ ଆରମ୍ଭ କଲା ଓଟିଟି ପ୍ଲାଟଫର୍ମ ୱେବ୍ସ। ପାକିସ୍ତାନରେ ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ମୃତ୍ୟୁ ସଂଖ୍ୟା 45 ବୃଦ୍ଧି ଏବଂ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।